ଗଙ୍ଗା ଜଳ ଶ୍ରାବଣ ମାସ ଲୋ ସଖୀ ଆଜି ସୋମବାର ପାଣି ଲାଗି କରି।